ভাগবতম দ্বিতীয় স্কন্ধ নবম অধ্যায় শ্লোক ২৪। সুজামি সুজামি তপস্যে বেদম দ্রশামি দ্রশামি তপসা তপসা পুনঃ পুনঃ বিভর্মি বিভর্মি তপসা তপসা নিঃস্বং নিঃস্বং বীর্যং বীর্যং মে মে দুশ্চরং দুশ্চরং তপঃ তপঃ সুজামি তপস্যে বেদম সুজামি তপস্যে বেদম দ্রশামি তপসা পুনঃ দ্রশামি তপসা পুনঃ বিবর্মি তপসা বিশ্বম বিবর্মি তপস্যা বিশ্বম বীর্যম মে দুশ্চরম তপঃ বীর্যম মে দুশ্চরম তপঃ
সুজামি তপসা পুনঃ
বিবর্মি তপসা বিশ্বম বীর্যম মে দুশ্চরম তপঃ দ্রশামি তপসা পুনঃ বিবর্মি তপসা বিশ্বম বিশ্বম দুশ্চরম তপঃ সুজামি তপস্যে বেদম দ্রশামি তপসা পুনঃ বিবর্মি তপসা বিশ্বম বীর্যম মে দুশ্চরম তপঃ সুজামি তপস্যে বেদম দ্রশামি তপসা পুনঃ বিবর্মি তপসা বিশ্বম বীর্যম মে দুশ্চরম তপঃ সুজামি তপস্যে বেদম দ্রশামি তপসা পুনঃ বিবর্মি তপসা বিশ্বম বীর্যম মে দুশ্চরম তপঃ সদ্বন্দ্বা সুজামি মুঁ সৃষ্টি করে তপসা সেই তপশক্তি দ্বারা এব নিশ্চিত ভাবে ইদম এই দ্রশামি তপসা সেই তপশক্তি দ্বারা মধ্য মুঁ সেথিরু নিজকু দূরেই নিয়ে পুনঃ পুনশ্চ বিবর্মি রক্ষা করে তপসা তপস্যা দ্বারা বিশ্বম ভৌতিক জগৎ বীর্যম বড় বা শক্তি মুই মোর দুশ্চরম উগ্র তপঃ তপস্যা শুভানন্দ শ্রীমদ ভক্তিবেদান্ত স্বামী প্রভুপাদ মহারাজ দ্বারা ইংরেজিরে এবং শ্রীমদ গৌরবিন্দ স্বামী মহারাজ দ্বারা ওড়িয়ারে যে এই প্রকার তপশক্তি দ্বারা মুঁ এ দৃশ্য জগতকে সৃষ্টি করে সেই শক্তি দ্বারা এহাকে রক্ষা করে এবং সেই শক্তি দ্বারা মধ্য মুঁ এথিরু নিজকে দূরেই নিয়ে তেমু তপস্যা হি হচ্ছে একমাত্র শক্তি ভগবান কহিলেন যে তপশ্চরণে ব্যক্তি স্থির নিশ্চিত হওয়া উচিত যে সে ভগবত ধামকে ফেরি যাওয়া তপস্যা করুছে এথিপাই সমস্ত প্রকার বাধা বিঘ্ন ও ক্লেশ সহায় করিবা নিমিত্ত প্রস্তুত হওয়া উচিত এপরিকি ভৌতিক জগতরে ভৌতিক সুখ সমৃদ্ধি নাম যশ প্রতিষ্ঠা আদি লাভ করিবার নিমিত্ত ব্যক্তিকে অতি উগ্র তপস্যা করিবাকে পড়ে তা নহলে এ ভৌতিক জগতের কেহি প্রসিদ্ধ লোক হইপারিবে নাহিঁ। তাহলে কোনটাই ভক্তিযোগ মার্গরে সিদ্ধি লাভ করিবার নিমিত্ত উগ্র তপস্যা করা যায়? এক সরল সহজ জীবন এবং দিব্যানুভূতি লাভ মার্গরে সিদ্ধি লাভ এক সময়ে কদাপি চালিপারে নাহিঁ। যে কোনসি জীব অপেক্ষা ভগবান অধিক চালাক ସେଥିପାଇଁ ସେ ଦେଖିବାକୁ ଚାହାନ୍ତି ଭକ୍ତ ଭକ୍ତିଯୋଗ ମାର୍ଗରେ କିପରି କଷ୍ଟ ସହିଷ୍ଣୁ ଅଟେ। ପ୍ରତ୍ୟକ୍ଷ ଭାବରେ ହେଉ ବା ପ୍ରାମାଣିକ ଗୁରୁଙ୍କ ଜରିଆରେ ହେଉ, ଆଦେଶ ଭଗବାନ ଠାରୁ ଆସେ ଏବଂ ସେ ଆଦେଶ ପାଳନ ଯେତେ କଷ୍ଟକର ବ୍ୟାପାର ହେଲେ ତାହା ଅବଶ୍ୟ ପାଳନୀୟ ଏବଂ ସେହି ତପସ୍ୟା ହିଁ ଉଗ୍ର ତପସ୍ୟା ଅଟେ। ଯେଉଁ ବ୍ୟକ୍ତି ବିଧିବିଧାନ ମାନ କଡ଼ାକଡ଼ି ଭାବରେ ବା ନିଷ୍ଠା ସହକାରେ ପାଳନ କରନ୍ତି ସେ ନିଶ୍ଚିତ ଭାବରେ ଭଗବତ କୃପା ଭାବରେ କୃତକାର୍ଯ୍ୟ ହେବେ, ଏଥିରେ କିଛି ସନ୍ଦେହ ନାହିଁ। ମୁଁ ଆଜି ଉପସ୍ଥିତ ସମସ୍ତ ଭକ୍ତବୃନ୍ଦ ଏବଂ ମାତୃବୃନ୍ଦଙ୍କୁ ଆମେ ଆମର ଶ୍ରୀମଦ ଗୌରବନ୍ଦ ସ୍ୱାମୀ ସ୍ମୃତି ପରିଷଦ ତରଫରୁ ଆର୍ଥିକ ସ୍ୱାଗତ ଜଣାଉଛୁ। ଆଜି ସୌଭାଗ୍ୟବଶତଃ ଏଠାରେ ମଧ୍ୟ ଆମର ଭାଗବତ ସପ୍ତାହ ଚାଲିଛନ୍ତି, ଯାହାକୁ ଶ୍ରୀ ସ୍ମଦ ଭକ୍ତିବର ନାରାୟଣ ସ୍ୱାମୀ ମହାରାଜ ପରିବେଷଣ କରୁଛନ୍ତି। ଭକ୍ତ ବିଜା ଅପୂରଣଙ୍କର ଦ୍ୱାରା କିନ୍ତୁ ଭଗବାନ କୃଷ୍ଣ ଏବଂ ବଳରାମ ମଧ୍ୟ ବିଜା କରୁଛନ୍ତି। ଆଜି ପଞ୍ଚମ ଦିନ, ଆଜି ଆମର ଏଇ ସନ୍ଡେ ପ୍ରୋଗ୍ରାମ ସନ୍ଡେ ପଡ଼ିଥିବା ହେତୁ ସନ୍ଡେ ପ୍ରୋଗ୍ରାମ ପାଇଁ ଅନୁରୋଧ କରାଯାଇଥିଲା ଏବଂ ସେ ସମୟ ଆମର ପ୍ରଭୁ ଅଚ୍ୟୁତାନନ୍ଦ ହଉ ଏବଂ ରାମାନନ୍ଦ ହଉ ସେ ଏଇ ସନ୍ଡେ ପ୍ରୋଗ୍ରାମର ବ୍ୟବସ୍ଥା କରିଛନ୍ତି ଏବଂ ତାକୁ ଆମେ ଆଉ ଥରେ ତାଙ୍କୁ ଧନ୍ୟବାଦ ଅର୍ପଣ କରୁଛୁ। ତେଣୁ ଏଇ ଯେଉଁ ଭାଗବତ କଥା ଆମର କ୍ରମାନ୍ୱୟରେ ଚାଲିଛନ୍ତି ଆମର ସନ୍ଡେ ପ୍ରୋଗ୍ରାମରେ, ଏଇ ଭାଗବତର ଦ୍ୱିତୀୟ ସ୍କନ୍ଧ ନବମ ଅଧ୍ୟାୟ ବହୁତ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ, ଯେଉଁଥିରେ କି ଭଗବାନ ବ୍ରହ୍ମାଙ୍କୁ ଚତୁଶ୍ରବୀ ଭାଗବତ କହିଲେ। ତାପରେ ସେ ପ୍ରସଙ୍ଗ ଆସିଲେ ଆଜି ଆମେ 24 ଶ୍ଲୋକ ପାଠ କରିବା। ଆମେ 33 ରୁ 36 ଏଇ 4 ଶ୍ଲୋକରେ ଭଗବାନ ସମସ୍ତ ବୈଦିକ ଜ୍ଞାନକୁ 4 ଶ୍ଲୋକରେ ବ୍ରହ୍ମାଙ୍କୁ କହିଲେ। ସମସ୍ତ ବୈଦିକ ଜ୍ଞାନ ଯାହାକୁ 4 ଶ୍ଲୋକ ସଂକ୍ଷିପ୍ତ ଭାବରେ ଭଗବାନ ବ୍ରହ୍ମାଙ୍କୁ କହିଲେ, ଯେଉଁ ଜ୍ଞାନ ଲାଭ କରିକି ବ୍ରହ୍ମା ସମସ୍ତ ବୌଦ୍ଧିକ ଜଗତ ସୃଷ୍ଟି କରୁଛନ୍ତି, ସେଇ 4 ଶ୍ଲୋକରେ ସମସ୍ତ ଜ୍ଞାନ ରହିଛନ୍ତି। ଭଗବାନଙ୍କର ହେଉଛି ଅଦ୍ଭୁତ ଶକ୍ତି, ଏଇ ଯେଉଁ ବର୍ତ୍ତମାନ ତପସ୍ୟା ବିଷୟରେ ଭଗବାନ କହୁଛନ୍ତି, ଏଇ ତପସ୍ୟା ଦ୍ୱାରା ମୁଁ ସବୁକିଛି କରିପାରୁଛି ବୋଲି ଭଗବାନ କହୁଛନ୍ତି। କିନ୍ତୁ ବ୍ରହ୍ମା ଆପଣ ଜାଣନ୍ତି, ନାରଦ ଯେତେବେଳେ ବ୍ରହ୍ମାଙ୍କୁ ପଚାରୁଛନ୍ତି, ପ୍ରଶ୍ନ ପଚାରୁଛନ୍ତି, ଦ୍ୱିତୀୟ ସମୟରେ ପଞ୍ଚମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ଆପଣ ତ ଏଇ ଜଗତ ସୃଷ୍ଟି କରୁଛନ୍ତି, ଆପଣ ତ ସୃଷ୍ଟିକର୍ତ୍ତା, ଆପଣ ତ ସର୍ବଶ୍ରେଷ୍ଠ ସୃଷ୍ଟିକର୍ତ୍ତା, ଆଉ ଆପଣଙ୍କ ଉପରେ କିଏ ଅଛନ୍ତି? ତେଣୁ ବ୍ରହ୍ମା ଭଗବାନ ନାରଦଙ୍କୁ ଭଗବାନ ବିଷୟରେ କହୁଛନ୍ତି, ପ୍ରକୃତ ଭଗବାନ ହଉଛନ୍ତି କୃଷ୍ଣ। ସିଏ ତାଙ୍କ ସୁଜାମିତ ନିୟୁକ୍ତହମ ହର ହରିତ ବୃଷଣ ବିଶ୍ୱମ ପୁରୁଷ ରୂପେଣ ପରିପାଦିତ ଶକ୍ତି। ପ୍ରକୃତ ଭଗବାନ ହଉଛନ୍ତି ସୃଷ୍ଟିକର୍ତ୍ତା, ସୁଜାମିତ ନିଯୁକ୍ତ। ଆମେ ଯେମିତି ବିଭିନ୍ନ ପ୍ରକାର ଗଭର୍ଣ୍ଣମେଣ୍ଟରେ ବା ପ୍ରାଇଭେଟରେ ସବୁ ଚାକିରି କରୁଛେ, ଚାକିରି ପାଇଛେ, ସେଭଳି ଭାବେ ବ୍ରହ୍ମା ଯେ ସିଏ ମଧ୍ୟ ଭଗବାନଙ୍କ ଦ୍ୱାରା ନିଯୁକ୍ତ ହେଇଛନ୍ତି, ସୁଜାମିତ ନିଯୁକ୍ତ। ଏ ଯେଉଁ ସୃଷ୍ଟି ହେଉଛି, ବିଶ୍ୱ ସୃଷ୍ଟି ହେଉଛି, ଏ ଭୌତିକ ଜାଗା ଏ 14 ବ୍ରହ୍ମାଣ୍ଡ ରହିଛି, ଇଏ ମଝିରେ ରହିଛି, ପୃଥିବୀ ହେଉଛି ମଝିରେ ରହିଛନ୍ତି, ଆଉ ଯାହା ସବୁ ଆମେ ସୃଷ୍ଟି ଦେଖୁଛେ ଏସବୁ ସୃଷ୍ଟି ଭଗବାନ ପ୍ରତ୍ୟେକ କରିଛନ୍ତି। କିନ୍ତୁ ତାପରେ ସେ ତାକୁ ସେକେଣ୍ଡାରୀ କ୍ରିଏସନ୍ ବା ପରବର୍ତ୍ତୀ ସୃଷ୍ଟି ବ୍ରହ୍ମା କରିଛନ୍ତି, ପ୍ରଥମେ ସବୁ ମହତ୍ତ୍ୱ ଇତ୍ୟାଦି ଭଗବାନ ସୃଷ୍ଟି କରିଛନ୍ତି, ତାପରେ ସବୁ ଆମେ ଯାହା ସବୁ ବର୍ତ୍ତମାନ ଦେଖୁଛେ ସୃଷ୍ଟି ହେଉଛି, ଏସବୁ ସେକେଣ୍ଡାରୀ କ୍ରିଏସନ୍ ବା ପରବର୍ତ୍ତୀ ସୃଷ୍ଟି ଯାହାକୁ ବ୍ରହ୍ମା କରୁଛନ୍ତି। ସୁଜାମି ତା ନିଯୁକ୍ତ ହଁ, ତାଙ୍କ ଦ୍ୱାରା ମୁଁ ନିଯୁକ୍ତ ହେଇକି ଏଇ ସୃଷ୍ଟି କରୁଛି। କିଏ ନିଯୁକ୍ତି କରିବା ପାଇଁ ଆମର ଯେମିତି ଚାକିରି କରିବା ପାଇଁ ସବୁ ବାହାରୁଛି ଆଡ଼ଭର୍ଟାଇଜମେଣ୍ଟ ଏଲିଜିବିଲିଟି ସବୁ ରହିଛି, ସେମିତି ବ୍ରହ୍ମାଙ୍କର ଏଲିଜିବିଲିଟି କ'ଣ ବା ବ୍ରହ୍ମାଙ୍କର ଯୋଗ୍ୟତା କ'ଣ? ଆମର ସେ ଭାଗବତ ଚତୁଷ୍କନ୍ଧରେ ଭଗବାନ ଶିବଜୀ କହୁଛନ୍ତି, ସେ କଥା ପାର୍ବତୀ କହୁଛନ୍ତି ଯେ ସ୍ୱଧର୍ମନିଷ୍ଠ ସତଧର୍ମନି କୁମାର, ଶିବଜୀ କହୁଛନ୍ତି ପ୍ରଚିତାନନ୍ଦ କହୁଛନ୍ତି ସ୍ୱଧର୍ମନିଷ୍ଠ ଯେଉଁମାନେ ନିଜ ଧର୍ମ ଆଚରଣ କରିବେ ଠିକ୍ ଭାବରେ। ସମସ୍ତ ଯେମିତି ଆମର ସମାଜରେ ବର୍ଣ୍ଣାଶ୍ରମ ଧର୍ମ ରହିଛି ବା ବିଭିନ୍ନ ପ୍ରକାର ସବୁ ଯିଏ ଯେଉଁ ଧର୍ମରେ ଅଛନ୍ତି ସେ ଧର୍ମକୁ ଯଦି ଠିକ୍ ଭାବରେ ପାଳନ କରିବେ, 100 ଜନ୍ମ ଯଦି ପାଳନ କରିବେ ସ୍ୱଧର୍ମନିଷ୍ଠ ସତଧର୍ମ କୁମାର, ତାହେଲେ ସେ ବିରିଞ୍ଚିତା ନେବି ବିରିଞ୍ଚି ବା ବ୍ରହ୍ମାପଦ ପାଇବା ପାଇଁ ଯୋଗ୍ୟ ହେବେ। ଏବଂ ତଥ ପରମି ମା, ଆହୁରି ଯଦି ଅଧିକ ଇଏ ଗୋଟେ ତପସ୍ୟା, ଭଗବାନ ଏ ତପସ୍ୟା ବିଷୟରେ କହୁଛନ୍ତି, ତେଣୁ ଆମେ ଏ ପ୍ରସଙ୍ଗରେ ସଦା ଆସୁଛୁ। ଜଣେ ନିଜ ସ୍ୱଧର୍ମକୁ ଯଦି ଠିକ୍ ଭାବରେ ଆଚରଣ କରିବାନି ସେ ଗୋଟେ ତପସ୍ୟା, ଏହି ତପସ୍ୟାରେ ଜଣେ ଯଦି ଠିକ ଭାବରେ ସିଦ୍ଧିଲାଭ କରିପାରିବେ, ସହଜାନୁଯାୟୀ ଯଦି ନିଜର ଧର୍ମକୁ ପାଳନ କରିପାରିବେ, ତାହେଲେ ସେ ବ୍ରହ୍ମପଦ ପ୍ରାପ୍ତ ହେବେ। ଏବଂ ତାଠାରୁ ଅଧିକ ଜଣେ ଯଦି ତପସ୍ୟା କରିବେ, ତାହେଲେ ସେ ଶିବପଦ ପ୍ରାପ୍ତ ହେବେ ବା ଶିବଲୋକ ପ୍ରାପ୍ତ ହେବେ। କିନ୍ତୁ ଭଗବତ ଭକ୍ତ ଅବ୍ୟାକୃତ ଭାଗବତ ଅଥ ବୈଷ୍ଣବ ପରମ ଦେତା ପଳାତେ ଶହେ ଜନ୍ମରେ ତପସ୍ୟା କରିବା ଦରକାର ନାହିଁ, ଗୋଟିଏ ଜନ୍ମରେ ଜଣେ ଭଗବାନଙ୍କୁ ପ୍ରାପ୍ତ ହେଇପାରିବ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ରାମ। ତେଣୁ ଭଗବାନ ମହାରାଜ ସମୟ କୁହନ୍ତି ବ୍ୟାକ୍ ଟୁ ବଢେ, ଏଇ ଗୋଟିଏ ଜନ୍ମରେ ଆମେ କିଛି ତପସ୍ୟା କଲେ ଆମେ ଭଗବାନ ଭାବି ଯିବା ପାଇଁ ଆମେ ସୁଯୋଗ ପ୍ରଦାନ କରିଛୁ। ତେଣୁ ବ୍ରହ୍ମା ନାରଦମୁନି କହୁଛନ୍ତି, ତାଙ୍କ ପୁତ୍ର ନାରଦ ତାଙ୍କ ପୁତ୍ର ସେ କହୁଛନ୍ତି ଯେ ମୁଁ ଯେଉଁ ସୃଷ୍ଟି କରୁଛି ତାଙ୍କ ଦ୍ୱାରା ନିଯୁକ୍ତ ହିଁ ସୃଷ୍ଟି କରୁଛି, ସୁଜାମି ତା ନିଯୁକ୍ତ ହଁ। ଏବଂ ହର ହରତି ତର୍ବସ ଶିବଜୀ ଯେଉଁ ଧ୍ୱଂସ କରିବେ, ଏ ଭୌତିକ ଜଗତ କହିଲେ ସୃଷ୍ଟି ସ୍ଥିତି ପ୍ରଳୟ ଏ ତିନୋଟି ଜିନିଷ ଚାଲିବ, ଏ ଭୌତିକ ଜଗତ ମାନେ ଏସବୁ ପରିବର୍ତ୍ତନ ଲାଗିକି ରହିବ, ଆଖିର ସବୁକିଛି ଧ୍ୱଂସ ହେଇଯିବ। ତେଣୁ ଯେ ପ୍ରଳୟ ହେଉଛି, ପ୍ରଳୟ ଦାୟିତ୍ୱରେ ଅଛନ୍ତି ଶିବଜୀ ବୈଷ୍ଣବ ଯିଏକି ବ୍ରହ୍ମାଙ୍କର ଚକ୍ଷୁରୁ ଜାତ ହେଉଛନ୍ତି। ତେଣୁ ହର ହରତି ତର୍ବସ ତର୍ବସ ମାନେ ସେ ଭଗବାନଙ୍କର ଅଧୀନରେ ସେ ଏଇ ହରତି ବା ଏଇ ସବୁ ସୃଷ୍ଟିକୁ ଧ୍ୱଂସ କରୁଛନ୍ତି। ବ୍ରହ୍ମାଙ୍କର ବିଭିନ୍ନ ପ୍ରକାର ଭାଗବତ ଦ୍ୱାଦଶ କଲେ ବର୍ଣ୍ଣନା କରି ଚାରି ପ୍ରକାର ପ୍ରଳୟ ରହିଛି, ଚାରି ପ୍ରକାର ପ୍ରଳୟ ଯୋଉ ରହିଛି। ତେଣୁ ସେ ପ୍ରଳୟ ଦାୟିତ୍ୱ ରହିଛନ୍ତି ଶିବଜୀ ରହିଛନ୍ତି, ସେ ପ୍ରଳୟ କରିବେ ସେଟା। ତେଣୁ ଏହି ପ୍ରସଙ୍ଗରେ ଆମେ କହିବା ଯେ କେତୋଟି ସଂସ୍ଥା ସେମାନେ କହୁଛନ୍ତି 2012ରେ ଏ ସମଗ୍ର ସୃଷ୍ଟି ଧ୍ୱଂସ ହେଇଯିବ, କିନ୍ତୁ ପ୍ରକୃତରେ ତା ଠିକ ନୁହଁ। ବର୍ତ୍ତମାନ ଆମର ଯେଉଁ ଆମର ବୈଷ୍ଣବ ଧାରାରେ ଆମ ବର୍ଣ୍ଣନା କରାଯାଉଛି, ଆମର ବର୍ତ୍ତମାନ କଳିଯୁଗର କଳିଯୁଗ ସମୟ ଯେଉଁ ଚାଲିଛି, ଏ କଳିଯୁଗର ହେଉଛି କେତେ ବର୍ଷ ଯାଇଛି ନା ମାତ୍ର 5000 ବର୍ଷ ଯାଇଛି। କଳିଯୁଗର ପରିମାଣ ହେଉଛି 432,000 ବର୍ଷ, ତେଣୁ ଆହୁରି 437,000 ବର୍ଷ ରହିଛି କଳିଯୁଗର ପରିମାଣ, ଆହୁରି ରହିଛି ବିତିବ କଳିଯୁଗ। ଏବଂ ତାପରେ ପୁଣି ସତ୍ୟଯୁଗ ଆସିବ, ତାପରେ ତ୍ରେତୟା, ତାପରେ ଦ୍ୱାପର, ତାପରେ କଳି, ଏଇଭଳି ଭାବରେ ଗୋଟିଏ ମନୁଙ୍କର 71 ଦିବ୍ୟ ଯୁଗ ଚାଲିଛି। ଯୁଗ ଯୁଗ ଚାଲିଲେ କିଛି ଆଂଶିକ ପ୍ରଳୟ ହେବ, ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ପ୍ରଳୟ ରହୁଛି, ତେଣୁ ଏ ଚାଲିବ। ବ୍ରହ୍ମାଙ୍କର ମାତ୍ର 50 ବର୍ଷ ହେଇଛି, ଆହୁରି ତାଙ୍କ 50 ବର୍ଷ ରହିଛି। ଯାହା ସରିଲେ ବ୍ରହ୍ମାଙ୍କୁ 100 ଇୟର୍ସ ହେଲେ ଯାଇକି ସମଗ୍ର ବିଶ୍ୱ ଧ୍ୱଂସ ହବ ସେ ସମୟରେ, ବର୍ତ୍ତମାନ ହବନି। କିନ୍ତୁ ମଝିରେ ମଝିରେ ଆଂଶିକ ପ୍ରଳୟ ସବୁ ରହିଛି। ତେଣୁ ମନୁଙ୍କର ବର୍ତ୍ତମାନ ଯୋଉ ଚାଲିଛି, ବ୍ରହ୍ମାଙ୍କର ଗୋଟିଏ ଦିନରେ ଯୋଉ 14 ଜଣ ମନୁ ଆସନ୍ତି, ବର୍ତ୍ତମାନ ସପ୍ତମ ମନୁଙ୍କର 28 ତମ କଳି ଚାଲିଛି, ଦ୍ୱାପରରେ ସରିକି କଳି ବର୍ତ୍ତମାନ 28 ତମ ଚାଲିଛି। କିନ୍ତୁ ଆହୁରି 71ତମ ଦିବ୍ୟ ଯୁଗ ଗଲା ପରେ ଇଏ ସପ୍ତମ ମନୁଙ୍କର ସମୟ ଶେଷ ହେବ, ତେଣୁ ଦୀର୍ଘ ସମୟ ସବୁ ରହିଛି। ତେଣୁ ଏଇ ଯୋଉ ବିଭିନ୍ନ ସମୟରେ ଯୋଉ ପ୍ରଳୟ ହେଉଛି, ସେ ପ୍ରଳୟ ଦାୟିତ୍ୱ ରହିଛନ୍ତି ଶିବଜୀ। ସୁଜାମିତ ନିଯୁକ୍ତ ହମ ହର ହରତି ତର୍ବସ ବିଶ୍ୱଙ୍କ ପୁରୁଷ ରୂପେଣ ପରିପାଳତି ତ୍ରିଶକ୍ତି ଦୁ, ଏ ଯେଉଁ ବିଶ୍ୱକୁ ଯେଉଁ ପାଳନ କରୁଛନ୍ତି ଭଗବାନ ପୁରୁଷ ରୂପେଣ, ପୁରୁଷ ରୂପେଣ କହିଲେ ଭଗବାନଙ୍କର ଯେଉଁ ବିଭିନ୍ନ ଅବତାର ଅଛନ୍ତି, ଗୋଟେ ହେଉଛି ପୁରୁଷ ଅବତାର। ପ୍ରଥମେ ଭଗବାନ କାରଣ ସାଇ ବିଷ୍ଣୁ ରୂପରେ ସେ ସ୍ୱୟଂ କରୁଛନ୍ତି କାରଣ ଜଳରେ, ଏବଂ ତାଙ୍କଠାରୁ ଏସବୁ ସୃଷ୍ଟି ହେଉଛି, ସେ ହେଉଛି ଭଗବାନ ପୁରୁଷ ଅବତାର। ତିନି ପ୍ରକାର ପୁରୁଷ ଅବତାର ଅଛନ୍ତି, ମୂଳ ପୁରୁଷ ଅବତାର ପ୍ରଥମ ହେଉଛନ୍ତି ମହାବିଷ୍ଣୁ ବା କାରଣଦେବ ସାଇ ବିଷ୍ଣୁ, ତାଙ୍କଠାରୁ ଅଛନ୍ତି ଗର୍ଭଦେବ ବିଷ୍ଣୁ ଯାହାକି ଭୌତିକ ଜଗତରେ ସେ ଏହିସବୁ ବ୍ରହ୍ମା ତାଙ୍କ ନାଭିରୁ ସୃଷ୍ଟି ହେଉଛନ୍ତି। ବର୍ତ୍ତମାନ ଯେଉଁ ବ୍ରହ୍ମା ଭଗବାନ ଜ୍ଞାନ ଦେଉଛନ୍ତି, ସେ ଭଗବାନ ଏ କଥା ସେ ହେଉଛନ୍ତି ପୁରୁଷ ଅବତାର ଗର୍ଭଦେବ ସାଇ ବିଷ୍ଣୁ, ସେ ବର୍ତ୍ତମାନ ବ୍ରହ୍ମାଙ୍କୁ ଜ୍ଞାନ ପ୍ରଦାନ କରୁଛନ୍ତି। ତେଣୁ ଇଏ ହେଉଛନ୍ତି, ଆଉ ଗୋଟିଏ ଅବତାର ଅଛନ୍ତି ସେଇ ଗର୍ଭଦେବ ସାଇ ବିଷ୍ଣୁ, ଆଉ ଗୋଟେ ଅବତାର ଅଛନ୍ତି ସେ ହେଉଛନ୍ତି କ୍ଷୀରୋଦେବ ସାଇ ବିଷ୍ଣୁ। ଇଏ ତିନି ଜଣ ହେଉଛନ୍ତି ପୁରୁଷ ଅବତାର ଭଗବାନଙ୍କର, ଯିଏକି ଏ ବିଶ୍ୱକୁ ପାଳନ କରୁଛନ୍ତି। ବିଶ୍ୱ ପୁରୁଷ ରୂପେଣ ପରିପାଳତି ତ୍ରିଶକ୍ତି ଧ୍ରୁବ, ତାଙ୍କର ଅନେକ ପ୍ରକାର ଶକ୍ତି ରହିଛି, ତେଣୁ ବିଶେଷ ଭାବରେ ସେ ଶକ୍ତିକୁ ତିନି ଭାବରେ ବିଭକ୍ତ କରାଯାଇଛି, ତେଣୁ ସେ ନିଜ ଶକ୍ତି ଦ୍ୱାରା ଏ ବିଶ୍ୱକୁ ପାଳନ କରୁଛନ୍ତି। ଏଭଳି ଭାବରେ ସୃଷ୍ଟି ସ୍ଥିତି ପ୍ରଳୟ ଚାଲିକି ରହୁଛି। ତେଣୁ ବ୍ରହ୍ମା କହୁଛନ୍ତି ଯେ ମୁଁ ଯେଉଁ ସୃଷ୍ଟି କରୁଛି, ଭଗବାନ ମଧ୍ୟ ସେ ଜ୍ଞାନ ପ୍ରଦାନ କରୁଛନ୍ତି, ତେଣୁ ସେ ତାଙ୍କର ନିଜ କଥା କହୁଛନ୍ତି, ନାରଦ ମୁନି କହୁଛନ୍ତି। ଦ୍ୱିତୀୟ ସ୍କନ୍ଧରେ ଏଇ ଯୋଉ ବ୍ରହ୍ମା ନାରଦ ସମ୍ବାଦ ବର୍ଣ୍ଣନା କରାଯାଉଛି। ସୁଖଦେବ ଗୋସ୍ୱାମୀ ଯୋଉ ପ୍ରଶ୍ନ ପଚାରିଛନ୍ତି, ପରୀକ୍ଷିତ ମହାରାଜ ଯୋଉ ପ୍ରଶ୍ନ ପଚାରିଛନ୍ତି ସୁଖଦେବ ଗୋସ୍ୱାମୀଙ୍କୁ, ସୁଖଦେବ ଗୋସ୍ୱାମୀ ସେ ପ୍ରଶ୍ନର ଉତ୍ତରରେ ବ୍ରହ୍ମ ନାରଦ ସମ୍ବାଦ ଉଦ୍ଧାର କରୁଛନ୍ତି। ଏଇସବୁ କେମିତି ସୃଷ୍ଟି ହେଲା, ବର୍ତ୍ତମାନ ବୈଜ୍ଞାନିକ ମାନେ ତାଙ୍କର ଚାଲିଛି ଗବେଷଣା କେମିତି ସୃଷ୍ଟି ହେଉଛି, ସେମାନେ ବିଭିନ୍ନ ପ୍ରକାର ଗବେଷଣା କରୁଛନ୍ତି। ଏ ଯୋଉ କୁହନ୍ତି ଏକ୍ସପ୍ଲୋଜନ ଦ୍ୱାରା ହେଇଗଲା, ଗୋଟେ ଏକ୍ସପ୍ଲୋଜନ ହେଲା ଯାହାଫଳରେ କି ସୃଷ୍ଟି ହେଲା। କିଛି ବର୍ଷ ତଳେ ୟୁରୋପରେ ଗୋଟେ ଜାଗାରେ ସେମାନେ ବମ୍ ଏକ୍ସପ୍ଲୋଜନ କରୁଥିଲେ ଯେ ଏଇଭଳି ଭାବରେ ବୃଦ୍ଧି ସୃଷ୍ଟି ହେଇଛି। ଏଇଭଳି ଭାବରେ ସମସ୍ତଙ୍କର ପ୍ରଶ୍ନ ରହିଛି କେମିତି ସୃଷ୍ଟି ହେଲା। ପରୀକ୍ଷିତ ମହାରାଜ ସେ ପ୍ରଶ୍ନ ପଚାରିଛନ୍ତି ସୁଖଦେବ ଗୋସ୍ୱାମୀଙ୍କୁ, ଏବଂ ସୁଖଦେବ ଗୋସ୍ୱାମୀ ସେ ପ୍ରଶ୍ନର ଉତ୍ତରରେ ବ୍ରହ୍ମ ନାରଦ ସମ୍ବାଦ ଉଦ୍ଧାର କରିଛନ୍ତି। ନାରଦ ମୁନି ସେ ବ୍ରହ୍ମାଙ୍କୁ ସେ ପ୍ରଶ୍ନ ସବୁ ପଚାରିଛନ୍ତି, ତେଣୁ ବ୍ରହ୍ମ ଆସି ଯେ ପ୍ରଶ୍ନର ଉତ୍ତର ଦେଉଛନ୍ତି, ସେ କହୁଛନ୍ତି ପ୍ରକୃତରେ କିଭଳି ସୃଷ୍ଟି ହେଉଛି। ତେଣୁ ସେ କହୁଛନ୍ତି ପ୍ରକୃତରେ ମୁଁ ଯେତେବେଳେ ପ୍ରଥମେ ସୃଷ୍ଟି ହେଲି, ମୁଁ ଜାଣିନି ମୁଁ କିଏ, କୋଉଠୁ ଆସିଲି, ମୋର ଉତ୍ସ କ'ଣ। ଯେଉଁ ପଦ୍ମରେ ମୁଁ ଆବିର୍ଭାବ ହେଇଥିଲି ସେଇ ପଦ୍ମ ନାଳ କହିକି ମୁଁ ବହୁତ ବର୍ଷ ଧରି ସେ ଜଳ ଭିତରେ ଗର୍ଭୋଦୟ ଜଳ ଭିତରେ ଚେଷ୍ଟା କଲି ଜାଣିବା ପାଇଁ ପ୍ରକୃତରେ ମୋର ଉତ୍ସ କୋଉଟା, କୋଉଠୁ ମୁଁ ଆସିଛି। କିନ୍ତୁ ମୁଁ ଯେତେବେଳେ ଜାଣିପାରିଲିନି ସେତେବେଳେ ମୋତେ ଦୁଇଟି ଅକ୍ଷର ମୁଁ ଶୁଣିପାରିଲି, ସେ ହେଉଛି ତ ଏବଂ ପ, ଅର୍ଥାତ୍ ତପ। ତପସ୍ୟା କରିବା ପାଇଁ ମୋତେ ଆଦେଶ ହେଲା, ତେଣୁ ମୁଁ ତପସ୍ୟା କଲି। ବହୁତ ବର୍ଷ କାଳ ତପସ୍ୟା କଲା ପରେ ଭଗବାନ ସେ ମୋତେ ଦର୍ଶନ ଦେଲେ, ଏବଂ ସେ ପୁଣି କହିଲେ ତମେ ଆଉ ଥରେ ତପସ୍ୟା କର। ତେଣୁ ମୁଁ ଆଉ ଥରେ ତପସ୍ୟା କଲା ପରେ ବର୍ତ୍ତମାନ ଭଗବାନ ମୋତେ ଆସି ଉପଦେଶ ଦେଉଛନ୍ତି, ଜ୍ଞାନ ପ୍ରଦାନ କରୁଛନ୍ତି, ଯେଉଁ ଜ୍ଞାନ କି ଆମର ପରେ ଆସିବ 33-36 ଏଇ 400 ଭଗବାନ ସେ ଜ୍ଞାନକୁ ବ୍ରହ୍ମାଙ୍କୁ ଦେଉଛନ୍ତି। ଯେଉଁ ଜ୍ଞାନ ପ୍ରାପ୍ତ ହେଇକିରି ବ୍ରହ୍ମା ଆମେ ଜଗତ ସବୁ ସୃଷ୍ଟି କରୁଛନ୍ତି। ପ୍ରଥମ ଭାରତ ବ୍ରହ୍ମା ହେଉଛନ୍ତି ବିଶ୍ୱର ଫାଷ୍ଟ ଇଞ୍ଜିନିୟର, ପ୍ରଥମ ଇଞ୍ଜିନିୟର ହେଉଛନ୍ତି ସେ, ଆମର ଇଞ୍ଜିନିୟର ବର୍ତ୍ତମାନ ସେ ବସିଛନ୍ତି। ତେଣୁ ପ୍ରଥମ ଇଞ୍ଜିନିୟରିଂ ଜ୍ଞାନ ଭଗବାନ ଦେଇଛନ୍ତି ବ୍ରହ୍ମାଙ୍କ, ସେ ନେଇ ବ୍ରହ୍ମ ଆଦି କବି ବ୍ରହ୍ମାଙ୍କୁ କେମିତି ଜ୍ଞାନ ଦେବେ ନା ତାଙ୍କର ହୃଦୟରେ ସେ ଜ୍ଞାନ ଦେବେ, ଯେମିତି ଆମେ କହୁଛେ ଦିବ୍ୟ ଜ୍ଞାନ ହୃଦୟ ପ୍ରକାଶିତ। ଗୁରୁଦେବଙ୍କୁ ଯେତେବେଳେ ଆମେ ପ୍ରାର୍ଥନା କରୁଛେ ଆମେ କହୁଛେ ଦିବ୍ୟ ଜ୍ଞାନ ହୃଦୟ ପ୍ରକାଶିତ, ସେ ସମସ୍ତ କିଛି ଜ୍ଞାନ ହୃଦୟରେ ଦେଇଦେବେ, କହିବା ଦରକାର ନାହିଁ, ବାହାରେ କହିବା ଦରକାର ନାହିଁ। ଚୈତନ୍ୟ ରୂପରେ ଭଗବାନ ରହିଛନ୍ତି ସମସ୍ତଙ୍କ ହୃଦୟରେ, ତେଣୁ ସେ ଜ୍ଞାନକୁ ପ୍ରଦାନ କରିବେ, ଦିବ୍ୟ ଜ୍ଞାନ ହୃଦୟ ପ୍ରକାଶ। ତେଣୁ ଏଠି ଭଗବାନ ବ୍ରହ୍ମାଙ୍କ କହୁଛନ୍ତି ଯେ ଏଇ ଯୋଉ ତପସ୍ୟା ତମେ କର, ଏଇ ତପସ୍ୟା ଦ୍ୱାରା ହିଁ ସବୁକିଛି ହେଇପାରିବ। ତପସ୍ୟାଟା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ, ତେଣୁ ଭଗବାନ ନିଜେ କହୁଛନ୍ତି ଯେ ସୃଜାମି ତପସ୍ୟ ବେଦମ୍, ଭଗବାନ ଯୋଉ ସୃଷ୍ଟି କରୁଛନ୍ତି ପ୍ରଥମେ ସେ ସୃଷ୍ଟି କରୁଛନ୍ତି ନା, ଭଗବାନଙ୍କ ବିଶ୍ୱାସ ରୁହେ ବୌଦ୍ଧ ଜଗତ ସୃଷ୍ଟି ହେଉଛି। ଯେସେ ବିଶ୍ୱସିତ କାଳାମ୍ୟୋ ଜୀବନ୍ତି ନୋମ୍ରିଜା ଜଗଦନ୍ଦ ନାଥ ବିଷ୍ଣୁ ମହାନ ସୟ୍ୟଦସ୍ୟ ପରାବିଶେଷୋ ଗୋବିନ୍ଦ ମହାନ ପୁରୁଷମ୍ ତମ୍ ପ୍ରଜା। ବ୍ରହ୍ମା ଯେତେବେଳେ ଭଗବାନ ଦର୍ଶନ କଲେ ସେତେବେଳେ ସେ ବ୍ରହ୍ମଶଙ୍କା ରଚନା କରିଛନ୍ତି, ଯାହାକୁ ମହାପ୍ରଭୁ ଯେତେବେଳେ ଯାଇଥିଲେ ଦାକ୍ଷିଣାତ୍ୟ ସେ ସମୟରେ ସେଇ ବ୍ରହ୍ମସଂହିତା ପୁସ୍ତକକୁ ଉଦ୍ଧାର କରି ଆଣିଛନ୍ତି। ଦୁଇଟି ପୁସ୍ତକ ଗୁରୁତ୍ୱପୂର୍ଣ୍ଣ ପୁସ୍ତକ, ଯେଉଁଟାକ ଆମର ଅନୁମୋଦିତ ପୁସ୍ତକ ବ୍ରହ୍ମସଂହିତା ଏବଂ ଆଉ ଗୋଟେ କୃଷ୍ଣ କର୍ଣ୍ଣାନ୍ତ, ଏଇ ଦୁଇଟି ପୁସ୍ତକ ସେ ଉଦ୍ଧାର କରି ଦାକ୍ଷିଣାତ୍ୟରୁ ଆଣିଥିଲେ ମହାପ୍ରଭୁ। ତେଣୁ ଏଇ ବ୍ରହ୍ମସଂହିତାରେ ବ୍ରହ୍ମା କହୁଛନ୍ତି ଯେ ଏଇ ଯୋଉ କାରଣାମକ ଜଳ ରହିଛି ଭୌତିକ ଜଗତରେ, ଉର୍ଦ୍ଧ୍ୱରେ ଯୋଉ ଚିର ଜଗତ ରହିଛି, ଚିର ଜଗତରେ ଯୋଉ ଜଳ ରହିଛି ତାକୁ କୁହନ୍ତି କାରଣାନ୍ଦବ ଜଳ। ତେଣୁ ସେଇ କାରଣାନ୍ଦବ ଜଳରେ ଯେଉଁ କାରଣାନ୍ଦବ ଜଳରେ ଭଜତିଷ୍ମ ଯୋଗ ନିଦ୍ରା, ଯୋଗ ନିଦ୍ରାରେ ସେ ସ୍ୱୟଂ କରିଛନ୍ତି। ଆମେ ଯୋଉ ନିଦ୍ରା ଯାଉଛେ ଏ ନିଦ୍ରା ହେଉଛି କିଭଳି, ଏ ହେଉଛି ତମଗୁଣର ନିଦ୍ରା। ଏ ଭୌତିକ ଜଗତରେ ତିନୋଟି ଗୁଣ ରହୁଛି, ସତ୍ୟ ରଜ ଏବଂ ତମଗୁଣ ରହୁଛି। ତମଗୁଣରେ ସତ୍ୟଗୁଣରେ ଜଣେ ବିଭିନ୍ନ ପ୍ରକାର ଜ୍ଞାନ ଆହରଣ କରିପାରୁଛନ୍ତି, ରଜଗୁଣରେ ବିଭିନ୍ନ ପ୍ରକାର କର୍ମରେ ସେ ଲିପ୍ତ ରହୁଛନ୍ତି, ଏବଂ ତମଗୁଣରେ ନିଦ୍ରା ଆଳସ୍ୟ ଏସବୁ ତମଗୁଣର କାର୍ଯ୍ୟ। ତେଣୁ ଆମେ ଯେଉଁ ସ୍ନାନ କରୁଛେ ଇଏ ହେଉଛି ତମଗୁଣରେ ସ୍ନାନ କରୁ, ତମଗୁଣ ଦ୍ୱାରା ତମଗୁଣର ଆଧିକ ହେଲେ ଆମେ ସ୍ନାନ କରିବା। କିନ୍ତୁ ଭଗବାନଙ୍କ ସ୍ନାନ କରୁଛନ୍ତି ସେ ତମଗୁଣ ନୁହଁ, ସେ ହେଉଛି ଯୋଗ ନିଦ୍ରା। ଏ ତିନୋଟି ସ୍ଥିତିର ଉର୍ଦ୍ଧ୍ୱରେ ଆଉ ଗୋଟେ ସ୍ଥିତି ଅଛି, ତାକୁ ତୁରୀୟ ଅବସ୍ଥା ବି କୁହାଯାଉଛି। ସାଧାରଣତଃ ଆମେ ଆମର ତିନୋଟି ଅବସ୍ଥା ରହିଛି, ଗୋଟେ ହେଉଛି ଜାଗ୍ରତ ଅବସ୍ଥା, ଗୋଟେ ହେଉଛି ନିଦ୍ରିତ ଅବସ୍ଥା, ଆଉ ଗୋଟେ ସ୍ୱପ୍ନ ଅବସ୍ଥା, ସ୍ୱପ୍ନ ଦେଖିବା ଅବସ୍ଥା। ଏ ତିନୋଟି ଅବସ୍ଥା ରହିଛି, କିନ୍ତୁ ଏ ତିନୋଟି ଅବସ୍ଥାର ଆଉ ଗୋଟେ ଉର୍ଦ୍ଧ୍ୱ ଅବସ୍ଥା ରହୁଛି, ଯାହାକୁ କୁହାଯାଉଛି ଯୋଗ ନିଦ୍ରା ବା ତୁରୀୟ ଅବସ୍ଥା। ଭଗବାନ ସ୍ନାନ କରିଥିଲେ ମଧ୍ୟ ସେ ସବୁକିଛି ଜାଣୁଛନ୍ତି, ଆମେ ଯେତେବେଳେ ଶୋଇପଡ଼ୁଛେ ଆମେ କଣ ହଉଛି ଜାଣିପାରୁନେ, ଆମେ ସ୍ୱପ୍ନରେ ଦେଖୁଛେ ବୋଲି ଜାଣୁଛେ, କିନ୍ତୁ ତାପରେ କଣ ହେଲା ଆମେ ଜାଣିଛୁ ଶୋଇଯାଉଛୁ ସେତେବେଳେ। କିନ୍ତୁ ଭଗବାନ ଯେତେବେଳେ ସ୍ନାନ କରୁଛନ୍ତି ସେ ସବୁକିଛି ଜାଣିପାରୁଛନ୍ତି, ତାଙ୍କ ନିଦ୍ରାକୁ ଯୋଗ ନିଦ୍ରା ବୋଲି କୁହାଯାଉଛି। ଯେ ଯହ କାରଣ ଭଜତିଷ୍ମ ଯୋଗ ନିଦ୍ରା ମହାନନ୍ଦ ଜଗଦଣ୍ଡ ସ୍ୱରୂପ କୂପ, ତାଙ୍କର ନିଶ୍ୱାସରୁ ବହୁତ ପ୍ରକାର କୋଟି କୋଟି ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟି ହେଉଛି। ଖାଲି ଯେ ଏଇ ଯୋଉ ବ୍ରହ୍ମା ଏଇ ଯୋଉ ବିଶ୍ୱବ୍ରହ୍ମାଣ୍ଡ ଆମେ ରହିଛେ, ଏ ବ୍ରହ୍ମାଙ୍କର ଚାରୋଟି ମୁଖ ରହିଛି, ଚତୁର୍ମୁଖୀ ବ୍ରହ୍ମା କୁହାଯାଉଛି। ଏଇଭଳି ଭାବରେ ଅନନ୍ତ ବିଶ୍ୱବ୍ରହ୍ମାଣ୍ଡ ରହିଛି, ଯୋଉଠି ଗୋଟେ ଗୋଟେ ବ୍ରହ୍ମା ରହିଛି ଯାହାକ ଦଶ ମୁଖ, କାହାର ଶହେ ମୁଖ, କାହାର ହଜାର ମୁଖ, କାହାର ଦଶ ହଜାର ମୁଖ, ଏଇଭଳି ଭାବରେ ବିରାଟ ବିରାଟ ବ୍ରହ୍ମାଣ୍ଡ ସବୁ ରହିଛି। ଏ ସବୁ ବିଶ୍ୱ କେମିତି ସୃଷ୍ଟି ହେଉଛି, ଭଗବାନଙ୍କ ନିଶ୍ୱାସରେ ସୃଷ୍ଟି ହେଉଛି। ଭଗବାନ କହୁଛନ୍ତି ମୁଁ ଏ ଯୋଉ ସୃଷ୍ଟି କରୁଛି ସୁଜାମି ତପସ୍ୟା ବେଦନ, ମୁଁ ତପସ୍ୟା କରିକି ସୃଷ୍ଟି କରୁଛି ତପସ୍ୟା ବେଦନ ଏବଂ ବ୍ରସାମି ତପସ୍ୟାପନ। ପୁଣି ଯେତେବେଳେ ପୌତ୍ର ଯାଉ ସବୁ ଧ୍ୱସ ହେଇଯାଉଛି, ସେତେବେଳେ ସେ ମଧ୍ୟ ସେଟାକୁ ନିଜର ଭିତରେ ରଖୁଛନ୍ତି, ଭୌତିକ ଜଗତ ସବୁକିଛି ସବୁକିଛି ତାଙ୍କ ଭିତରେ ରହୁଛି, ତ ସେଇଟା ମଧ୍ୟ ସେ ତପସ୍ୟା ଦ୍ୱାରା କରୁଛନ୍ତି ବୋଲି କହୁଛନ୍ତି। ଏବଂ ବିଭବି ତପସ୍ୟା ବିଶ୍ୱମ, ବିଭବି ଯୋଉ ବର୍ତ୍ତମାନ ପାଳନ କରାଯାଉଛି, ବ୍ରହ୍ମା ସେଟା କହୁଥିଲେ ବିଶ୍ୱମ ପୁରୁଷ ରୂପେଣ ପରିପାଟି ତ୍ରିଶକ୍ତି, ଭଗବାନ ଏ ଯୋଉ ଜଗତକୁ ପାଳନ କରୁଛନ୍ତି, ଯାହାର ଯାହା ଆବଶ୍ୟକତା ସେ ପୂରଣ କରୁଛନ୍ତି। ଏକ ବହୁନାମ ଯୋଉ ବିଧାତି କାମାନ ଆମର ବର୍ଣ୍ଣନା କରାଯାଇଛି ଉପନିଷଦରେ, ଯେ ନିତ୍ୟ ନିତ୍ୟାନାମ, ଆମେ ହେଉଛେ ନିତ୍ୟ, ନିତ୍ୟ କହିଲେ ଆମେ ସବୁବେଳେ ପାଇଁ ରହିଛେ, ଅତୀତରେ ଥିଲେ ବର୍ତ୍ତମାନ ଅଛେ ଏବଂ ଭବିଷ୍ୟତରେ ମଧ୍ୟ ରହିବା, ଏବଂ ଭଗବାନ ମଧ୍ୟ ନିତ୍ୟ। କିନ୍ତୁ ତଫାତ ହେଉଛି ସିଏ ହେଉଛନ୍ତି ଏକ ବଚନରେ କୁହାଯାଉଛି ନିତ୍ୟ, ଆମକୁ କହୁଛି ବହୁ ବଚନ ନିତ୍ୟାନା। ଆମେ ଅନନ୍ତ ପ୍ରକାର ଜୀବ, ଅନନ୍ତ କୋଟି ଜୀବ ରହିଛେ, ଆମେ ସବୁ ଭଗବାନଙ୍କର ଅଂଶ ବିଶେଷ, ସିଏ ହେଉଛନ୍ତି ନିତ୍ୟ, ଆମେ ମଧ୍ୟ ନିତ୍ୟ, ସିଏ ହେଉଛନ୍ତି ଏକ ବଚନରେ କୁହାଯାଉଛି ତାକୁ ଏବଂ ଆମକୁ ବହୁ ବଚନ କୁହାଯାଉଛି ନିତ୍ୟ ନିତ୍ୟାନା। ପୁରୁଷ ଚେତନ ଚେତନ ସେ ମଧ୍ୟ ଚେତନଶୀଳ, ଆମେ ମଧ୍ୟ ଚେତନଶୀଳ, ଯୋଉଟା ଭୌତିକ ପଦାର୍ଥ ଅନୁକାରୀ ମାଇକ୍ଟା ଆମେ ଯଦି ଏଇଟାକୁ ଆଗରେ ଯାକୁ ନେଇଯାଉଛେ ତାର କିଛି ଅବଜେକ୍ସନ ହବନି, କାରଣ ତାର ଚେତନା ନାହିଁ। କିନ୍ତୁ ଆମକୁ ଯଦି ଗୋଟେ କଥା କୁହାଯିବ ଆମେ ସେଟା ଗ୍ରହଣ କରିପାରିବା ନା କ'ଣ ଗ୍ରହଣ ମଧ୍ୟ କରିପାରିବା, ଇଏ ହେଉଛି ଚେତନ। ଜୀବ କହିଲେ ଚେତନଶୀଳ, ଜଡ଼ କହିଲେ ତାର ଚେତନା ନାହିଁ, ଚେତନାରେ ଜୀବ ଆଉ ଜଡ଼ ଭିତରେ କଥା କରିଛି। ଆମେ ପଢୁଥିଲୁ ସ୍କୁଲରେ ପଢୁଥିଲୁ, ଆମ ସାର୍ମାନେ ପଢୁଛନ୍ତି ପଢୁଥିଲେ, ଯେ ବଡ଼ ଜୀବ ଆଉ ଜଡ଼ ଏବଂ ଜୀବ ଚେତନ ଭିତରେ କ'ଣ, ଚେତନା ଏବଂ ଅଚେତନ ପଦାର୍ଥ ଭିତରେ କ'ଣ ଡିଫରେନ୍ସ ରହିଛି। କିନ୍ତୁ ମୂଳ ଯୋଉ ଡିଫରେନ୍ସ ବା ମୂଳ ପ୍ରଭେଦ ହେଉଛି କ'ଣ ନା, ଏଠି ଚେତନାଟା ରହୁଛି, ଚେତନା ହେଉଛି ମୂଳ। କିନ୍ତୁ ଚେତନା ଶବ୍ଦଟା କୋଉଠୁ ଆସୁଛି, ଚେତନାଟା କୋଉଠୁ ଆସୁଛି, ସେମାନେ ବର୍ତ୍ତମାନ ବୈଜ୍ଞାନିକ ମାନେ ବା ଯେତେ ଜ୍ଞାନୀ ମାନେ ଜ୍ଞାନୀ ବ୍ୟକ୍ତି ଅଛନ୍ତି ସେମାନେ ଜାଣିପାରୁନାହାନ୍ତି। ଏ ଚେତନାଟା କ'ଣ ଆସୁଛି, ଆମର ଆତ୍ମା ରହୁଛି ସେ ଚେତନା, ଆତ୍ମା ଥିବାରୁ ସବୁ ଚେତନା ରହୁଛି, ଆତ୍ମା ଯେତେବେଳେ ଚାଲିଯିବ ଏଟା ଜଡ ହେଇଯିବ, ପ୍ରକୃତରେ ଶରୀରଟି ହେଉଛି ଜଡ, ଭୂମି ଆପ ନଳ ବାୟୁ ଖମ ମନ ବୁଦ୍ଧି ରହିବଚ ଅହଙ୍କାର ଆମେ ବିନା ପ୍ରକୃତି ରାସ୍ତାଟା ଭଗବାନ କହୁଛନ୍ତି ଭଗବତ ଗୀତା ସପ୍ତମ ଅଧ୍ୟାୟରେ। ଏଇ ଯୋଉ ଭୌତିକ ଜଗତ ଆମେ ଦେଖୁଛେ ତାକୁ ଆଠ ଭାଗରେ ବିଭକ୍ତ କରାଯାଉଛି, ଭୂମି ଜଳ ଅଗ୍ନି ବାୟୁ ଆକାଶ, ଇଏ ହେଉଛି ପାଞ୍ଚଟି ମହାଭୂତ, ଏବଂ ଆହୁରି ସୂକ୍ଷ୍ମ ତତ୍ତ୍ୱ ରହିଛି ମନ ବୁଦ୍ଧି ଏବଂ ଅହଙ୍କାର। ତେଣୁ ଏଇ ଆଠଟି ତତ୍ତ୍ୱରେ ଏଇ ଭୌତିକ ଜଗତ ସବୁ ସୃଷ୍ଟି ହେଇଛି, ଯାହାକି ଆମେ ଶରୀର ମଧ୍ୟ ସେଇ ତତ୍ତ୍ୱରେ ତିଆରି। ଆମେ ଏଇ ଯୋଉ ବହି ଶରୀରଟି ଆମେ ଦେଖୁଛେ ଏ ଶରୀରଟି ପାଞ୍ଚଟି ତତ୍ତ୍ୱରେ ତିଆରି, ଭୂମି ଜଳ ଅଗ୍ନି ବାୟୁ ଏବଂ ଆକାଶ। ତେଣୁ ଆମ ଶରୀରରେ ଯେହେତୁ ଯେହେତୁ ଆମର ଭୂମିର ପରିମାଣ ଅଧିକାର ଅଛି, ଅଧିକାର ହେଇଛି, ସେଥିପାଇଁ ଆମେ ଭୂମିରେ ରହୁଛେ। ଯୋଉ ଶରୀରରେ ଜଳର ପରିମାଣ ଅଧିକାର ରହିବ ସେ ଜଳରେ ରହିବେ, ମତ୍ସ୍ୟଜୀବ 9 ଲକ୍ଷ ପ୍ରକାର ଜଳଜୀବ ଅଛନ୍ତି, ସେମାନଙ୍କର ଶରୀରରେ ଜଳର ପରିମାଣ ଅଧିକାର, ଯୋଉଥିପାଇଁ ସେ ଜଳରେ ରହୁଛନ୍ତି। ତେଣୁ ସେ ଯାହାର ବାୟୁର ପରିମାଣ ଅଧିକାର ରହିବ ସେମାନେ ବାୟୁରେ ରହିବେ, ପକ୍ଷୀମାନେ ସେମାନେ ମାନେ କ୍ଷେଚର ବୋଲି କହୁ ସେମାନେ ବାୟୁରେ ରହିବେ, ଆକାଶରେ ରହିବେ, ସେମାନେ ତାଙ୍କ ବାୟୁର ପରିମାଣ ଅଧିକାର ରହିଛି ବା ଆକାଶର ପରିମାଣ ଅଧିକାର ରହିଛି। ତେଣୁ ସେଇଭଳି ଭାବରେ ଯାହାର ଅଗ୍ନିର ପରିମାଣ ଅଧିକାର ରହିବ ସେ କୋଉଠି ରହିବେ, ଅଗ୍ନିରେ ରହିବେ, ସୂର୍ଯ୍ୟରେ ସେମାନେ ରହୁଛନ୍ତି, ସୂର୍ଯ୍ୟ ଦେବତା ରହିଛନ୍ତି, ଇମାମ ଦିବସ ଯୋଗ ପ୍ରତ୍ୟବାନ ମଧ୍ୟ ସୂର୍ଯ୍ୟ ଦେବତା ଦିବସ ସେ ଅଗ୍ନି ରହିଛନ୍ତି, ସୂର୍ଯ୍ୟର ତପସ୍ୟା ବର୍ତ୍ତମାନ ଖରା ବହୁତ ଭୀଷଣ ହଉଛି, ଆସ୍ତେ ଆସ୍ତେ ଆହୁରି ବଢିବ, ଯଦି ବର୍ଷା ନହବ ଗରମ ଆହୁରି ବଢିବ, ଏତେ ଗରମ ଆମେ ସହିପାରିବୁ, କିନ୍ତୁ ଆମେ ସେଠି ଯଦି ଯିବା ତାହେଲେ କେମିତି ଆମେ ବଞ୍ଚିବା, ସେଟା ବୈଜ୍ଞାନିକ ମାନେ କହୁଛନ୍ତି, ସେଠି କେମିତି ଜୀବନ ରହିପାରିବ, ସେଥିପାଇଁ ଜ୍ୱଳନ୍ତ ପିଣ୍ଡ ରହିଛି, କିନ୍ତୁ ସେଠି ମଧ୍ୟ ଜୀବମାନେ ରହିଛନ୍ତି, ଆମେ ଯେମିତି ଜୀବମାନେ ରହିଛେ ସେଠି ମଧ୍ୟ ଜୀବମାନେ ରହିଛନ୍ତି। ଆମ ଭାଗବତ ପ୍ରଥମ ସ୍ଥାନରେ ବର୍ଣ୍ଣନା କରାଯାଇଛି, ତାଙ୍କ ବିଷୟରେ ସୂର୍ଯ୍ୟଙ୍କ ରଥ ବିଷୟରେ ବର୍ଣ୍ଣନା କରାଯାଇଛି, ସୂର୍ଯ୍ୟ ଦେବ ରହିଛନ୍ତି। ଆମର ଏଇ ପ୍ରସଙ୍ଗରେ ଆମ ସମୟ ସ୍ୱଳ୍ପ ରହିଛି, ଆମେ ତଥାପି ଗୋଟେ କଥା କହିବା, ଆମେ ଯାଇଥିଲୁ ବୁର୍ଲାରେ, ଆମର ରାମନବମୀ ଉପଲକ୍ଷେ ଆମେ ସେ କଥା ଶୁଣିଥିଲୁ। ଆମେ କହିବା ଯେତେବେଳେ ହନୁମାନ ଯେତେବେଳେ ଶିକ୍ଷା କରିବା ପାଇଁ ବସିଲେ, ତାଙ୍କର ମାତା ଅଞ୍ଜନା କହୁଛନ୍ତି ଯେ ତମେ ଯେଉଁ ଶିକ୍ଷା କରିବ, ଆମେ ଯେଉଁ ଯାଉଛେ କି ବାହାରକୁ ସବୁ ପଢ଼ିବାକୁ ଯାଉଛି କି କେଉଁ ସବୁ, ତ ହନୁମାନ ଶିକ୍ଷା କଲେ କେଉଁଠୁ ନା ସୂର୍ଯ୍ୟ ଦେବ ବିଭୂଷଣଙ୍କ ପାଖକୁ ଯାଇଥିଲେ ଶିକ୍ଷା କରିବା। ବିସ୍ତାର ପ୍ରସ୍ତାବ ରହିଛି, ଆମେ କେବେ ସଂକ୍ଷେପରେ କହିବା, ତେଣୁ ସିଏ ଗୋଟିଏ ବିହାର ଯାଇ ପହଞ୍ଚିଗଲେ ସୂର୍ଯ୍ୟଦେବ ପାଖରେ। 99 million ମାଇଲ୍ ପ୍ରଭୁପାଦ ମହାରାଜ କହୁଛନ୍ତି, ପୃଥିବୀରୁ 99 ନିୟୁତ ମାଇଲ୍ ଦୂରରେ ସୂର୍ଯ୍ୟ ବସୁଛନ୍ତି, ତେଣୁ ସେଠି ଯାଇ ପହଞ୍ଚିକିରି ଯେତେବେଳେ ଅରୁଣଦେବ ସେଠି ରହିଛନ୍ତି, ତାଙ୍କର ବାହନ ସୂର୍ଯ୍ୟଦେବଙ୍କର ତାଙ୍କର ବାହନ ରହିଛନ୍ତି ଅରୁଣଦେବ, ତେଣୁ ସିଏ ପଚାରିଲେ କିଏ ତମେ କିଏ କେଉଁଠୁ ଆସିଲ, ନା ମୁଁ ହେଉଛି ହନୁମାନ, ମୁଁ ଆସି ସୂର୍ଯ୍ୟଦେବଙ୍କଠାରୁ ଶିକ୍ଷା କରିବା ପାଇଁ, ତେଣୁ ସେ ତାଙ୍କୁ ବିଦ୍ୟୁତ ଛାଡ଼ିଲେ ବ୍ୟବସାୟ ବସିଛନ୍ତି। ଗୁରୁ ଜଣେ ଗୁରୁ ଗ୍ରହଣ କରିବା ମାନେ ସିଏ ଶିଶୁକୁ ପ୍ରଥମେ ପରୀକ୍ଷା କରିବେ, ତାପରେ ସେ ତାଙ୍କୁ ଶିଶୁ ହିସାବରେ ଗ୍ରହଣ କରିବେ, ତେଣୁ ସିଏ ଗୁରୁଦେବ ତାଙ୍କୁ ମାନେ ବ୍ୟବସାୟ ହେଉଛନ୍ତି ବହୁତ ଜ୍ଞାନୀ, ଭଗବତ ଗୀତାର ଜ୍ଞାନ ସେ ପ୍ରାପ୍ତ ହେଇଛନ୍ତି। ଇହମ ଦିବସତି ଯୋଗମ ପ୍ରତମାନ ହେମ 12,00,000 4,00,000 ସମୁଦ୍ର ନାଗରିକ ଏତିକି ବର୍ଷ ପୂର୍ବେ ଏଇ ଜ୍ଞାନଟି ଭଗବାନ ଦେଇଥିଲେ ସୂର୍ଯ୍ୟ ଦେବତା ବ୍ୟବସାୟଙ୍କୁ ଦେଇଥିଲେ, ମାନେ ସେ କେତେ ଜ୍ଞାନୀ ଆପଣ ଜାଣନ୍ତି, ଭଗବାନ ଅର୍ଜୁନ ଜ୍ଞାନ ପ୍ରାପ୍ତ ହେଇଛନ୍ତି, ଯିଏ ଭଗବାନଙ୍କଠାରୁ ଜ୍ଞାନ ପାଇଛନ୍ତି ସେ ସବୁକିଛି ଜ୍ଞାନ ରହିଛି ତାଙ୍କର। ତେଣୁ ସୂର୍ଯ୍ୟ ଦେବତା ବ୍ୟବସାୟଙ୍କ ପାଖରେ ଯେତେବେଳେ ଯାଇ ପହଞ୍ଚିଲେ ହନୁମାନ କହିଲେ ଠିକ ଅଛି ମୁଁ ତୁମକୁ ଶିକ୍ଷା ଦେବି, କିନ୍ତୁ ମୋର ଗୋଟେ ଅସୁବିଧା ରହିଛି। କ'ଣ ଅସୁବିଧା? ନା ମୁଁ ଗୁନାମାନ ସୂର୍ଯ୍ୟ ଦେବତା ଗୋଟେ ଜାଗାରେ ରହିଗଲି, ସେ ସବୁବେଳେ ଗୁରୁ ଉଠିଥିଲେ, ଯଶ୍ୟାମ୍ୟା ଭଗତି ସମୃଦ୍ଧ କାଳ ଚକ୍ର, ଯେଉଁ ଚକ୍ର ରହିଛି ସେଇ ଚକ୍ରରେ ସୂର୍ଯ୍ୟ ଦେବତା ଗୁରୁ ଉଠୁଛନ୍ତି, ମାନେ କେତେ ଏକ୍ସପିରିଏନ୍ସ ତାଙ୍କର ରହିଥିବ ସେଇ ଅନୁସାରେ ହିସାବ କରନ୍ତୁ। ତେଣୁ ମୁଁ ତ ଗୁରୁ ଉଠୁଛି, ତମେ କେମିତି ମୋର ଶିକ୍ଷା ନେବ, ମୁଁ ସିନା ଗୋଟେ ସାର ସ୍ଥିର ହେଇକି ରହିଲେ ତମକୁ ଜ୍ଞାନ ଦେବି, ତାହେଲେ ହନୁମାନ କହିଲେ ଠିକ ଅଛି ମୁଁ ମଧ୍ୟ ମୋର ଶକ୍ତି ରହିଛି, ମୁଁ ମଧ୍ୟ ଗୁରୁ ବୁଲି ଆପଣ ଶିକ୍ଷା ଗୁରୁ ଗୁରୁ ଯେ, କିନ୍ତୁ ମୁଁ ଯେଉଁ ଯାଉଛି ମୁଁ ଆଗକୁ ମୋ କରି ଗୁରି ବୁଲୁଛି, ଆଉ ତମେ ଯଦି ମୋ ପଛ ଦେଇକିରି ବା ଆଗରୁ ରହିଲେ ତମେ ସେପଟୁ ଆଗକୁ ପଛାଇକି ବୁଲି ବୁଲିବ, ତାହେଲେ ମୁଁ ଆଉ ତମକୁ କେମିତି ଜ୍ଞାନ ଦେବି। ତ ହନୁମାନ କହିଲେ ଠିକ ଅଛି ମୁଁ ବ୍ୟାକ୍ ଗିଅର୍ରେ ବୁଲି, ସିଏ ଆମ ଗୁରୁ ବସିଛନ୍ତି, ସିଏ ମତେ ଗୁରୁଙ୍କୁ ଚାହିଁକି ବସିବେ, ସେ ପଛପଟା ବ୍ୟାକ୍ ଗିଅର୍ରେ ବୁଲିବେ ସେତିକି ସ୍ପିଡ଼ରେ। ତେଣୁ ଏଇଭଳି ଭାବରେ ବାବା ବିଭୂଷଣ ହନୁମାନ ଜ୍ଞାନ ପ୍ରଦାନ କରେ। ତେଣୁ ଯାହା ହଉ ଏବେ ସପ୍ରସଙ୍ଗ ଆମେ ଶୁଣିଥିଲୁ, ସେଥିପାଇଁ ଆମେ କହିଲୁ, ତେଣୁ ଏଇ ଯେଉଁ ସୂର୍ଯ୍ୟ ଦେବତା ବ୍ୟବସାୟ ରହିଛନ୍ତି ସେଠି ତାଙ୍କର ଯେଉଁ ଶରୀର ରହିଛି ସେ ଶରୀରରେ ଅଗ୍ନିର ପରିମାଣ ଅଧିକା ରହିଛି, ଯେଉଁଥିପାଇଁ ସେମାନେ ଅଗ୍ନିରେ ରହିପାରୁଛନ୍ତି। ତେଣୁ ସବୁଠି ସେଥିପାଇଁ ଜୀବକୁ ଗୋଟେ ନାମ ହେଉଛି ସର୍ବଗ, ସେ ସବୁଠାରେ ରହିପାରିବ, ସର୍ବଗ ସବୁ ସ୍ଥାନରେ ରହିପାରିବ, ଏମିତିକି ସ୍ଥାନ ନାହିଁ ଯେଉଁଠି ସେ ରହିପାରିବନି, କାରଣ ଏଇ ପଞ୍ଚମହାଭୂତରେ ଆମର ଶରୀର ସୃଷ୍ଟି ହେଇଛି। ତେଣୁ ସେ କଥା ଭଗବାନ କହୁଛନ୍ତି ଯେ ବିଭର୍ମି ତପସ୍ୟା ବିଶ୍ୱମ୍, ଏହା ମୁଁ ଯେଉଁ କହୁଥିଲି ଚେତନ ଚେତନ ନା ସମସ୍ତ ଚେତନ ଶିବ ଆମ ସମସ୍ତଙ୍କ ଚେତନ ରହିଛି, ଏବଂ ଭଗବାନର ମଧ୍ୟ ସେ ଚେତନାଟା ଭଗବାନଙ୍କର ଆସିଛି। ଭଗବତ ଗୀତାର 10 ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ଯେଉଁ ଚେତନାଟା ହେଉଛି ଭଗବାନଙ୍କର ବିଭୂତି। କ'ଣ କହିଲେ ଭଗବତ ମଧ୍ୟରେ ଭଗବାନ କହୁଛନ୍ତି ଯେ ଭଗବାନଙ୍କର ଯେଉଁ ରହିଛି ବିଭୂତି, ଇଏ ବିଭୂତି ହେଉଛି ଅନେକ ପ୍ରକାର ରହିଛି, ବିଭୂତି ବିସ୍ତରମୟା, ସେଟାକୁ ଇଏ କରିପାରିବନି ମାନେ ଶେଷ କରାଯାଇପାରିବନି ଭଗବାନଙ୍କ ବିଭୂତି। ତେଣୁ କିଛି କିଛି ବିଭୂତି ଯେତେବେଳେ ଭଗବାନ କହୁଛନ୍ତି ସେତେବେଳେ ସେ କହୁଛନ୍ତି ଯେ ମୁଁ ହେଉଛି ଚେତନା, କେମିତି ଚେତନା ना आप अहम आदिश्य मध्यस्थ भूतानां अंतरेव च भूतानां अस्मि चेतन इंद्रियाणां मनस्तास्मि भूतानां अस्मि चेतन मन जो आम रही इंद्र मान भितरे राजा अस्मि मन तो से मन मध्य भगवान को दिवे एवं भूतानां अस्मि चेतन जीव मान जो चेतना से होती मोर विभूति तेणु चेतन चेतना नाम चेतन हूँ भगवान हूँ चेतनशील पूर्ण चेतनशील आम से हिसाब से आम हूँ चेतना नाम आम बहुवचन कहु तफात हूँ कौन भगवान और जीव भितर तफात हूँ एक बहुना जो विधा के कामना भगवान जो एक आम हूँ अनेक कि आम समस्त जहाँ जहाँ कामना अच्छी भगवान से पूरण कर भगवान पालन कर आवश्यकता रही अन्नाभवती भूतानी मनुष्य जीव मान आवश्यकता जो रही सब भगवान पूरण करपस्या करने अन्नाभवती भूतानी समस्त अन्न आवश्यकता रही अन्न पाइबाई आम कि तपस्या करने पड़ो कमी अन्न उत्पन्न हम ना कम अन्नाभवती भूतानी पर्जना दम संभव वृष्टि आगे समय पर वर्षा आसो बर्तमान खरा दिन वर्षा ना वर्षा हेले ही शस्य उत्पादन हो पार वर्षा कमी हम ना कमी ना यज्ञ होती पर्जन्य यज्ञ कले यज्ञ द्वारा पर्जन हो वृष्टि होज्ञ यज्ञ कर्म समुद्भव वेद ने यह सब यज्ञ सब रखा व्यवस्था कर तपस्या कर भगवान भगवान देखते समग्र मानव समाज के शांति रही शांति सूत्र भगवान से होंगे सबकि भक्तान जगत सर्वलोक महेशन एवं सुहृदन सर्वभूतान प्रकृत बंधु हूँ भगवान सुहृद सुहृद शब्द पाखापाखि शब्द सब रही बंधु मित्र सुहृद ये सब विभिन्न प्रकार शब्द रही सुहृद हूँ आम न चाहे भगवान आम को रही आम को साने आम भगवान को भूलियाँ बस किंतु भगवान आम न चाहे भगवान आम हृदय से ज्ञान दौरान स्मृति दौरान तेरु सी हूँ प्रकृत स्रोत आम जो बंधु बांधव थी जो जहाँ किसी चीज कार्य न कल से बंधु कटि जाऊ भगवान आम जिते अपराध कर भगवान से ग्रहण करना आम पाखे रही आमर केमी मंगल हम से व्यवस्था कर सर्वभूतान ये तीनोटी जिनस जानपर तार ज्ञाता मान शांति होती जानते जन शांति रही पार तेना तपस्या द्वारा भगवान ब्रह्मा कहते ये तपस्या द्वारा ये सबकि कार्य कर जेहेतु तुम तपस्या कर तमें बर्तमान तुमको से ज्ञान भी प्रदान कर ज्ञान भी भगवान देवे चार श्लोक में समस्त किसी ज्ञान भगवान ब्रह्मा को देखते तेना जो ज्ञान प्राप्त होकरी ब्रह्मा ये समस्त सृष्टि चाल चाल मैं सृष्टि कर चल रख सृष्टि चलते सब ବ୍ରହ୍ମାଙ୍କର ଗୋଟେ ଦିନ ହେଲା ମାନେ ସୃଷ୍ଟି ହବ, ପୁଣି ଯେତେବେଳେ ରାତି ହେଇଯିବ ପୁଣି ଦୋଷ ହେଇଯିବ, ସବୁ କିଛି କିଛି ପରିମାଣ ଦୋଷ ହେଇଯିବ, ପୁଣି ଯେତେବେଳେ ସକାଳ ହବ ବ୍ରହ୍ମାଙ୍କର ପୁଣି ସେ ସୃଷ୍ଟି କରିବେ, ସେ ଜ୍ଞାନ ସେ ପ୍ରାପ୍ତ ହେଇଛନ୍ତି, କେମିତି ସୃଷ୍ଟି କରାଯିବ। ଆମେ ଏଇ ଯୋଉ ଶରୀର ଦେଖୁଛେ ଏ ଶରୀରଟାକୁ ବୈଜ୍ଞାନିକ ମାନେ ସୃଷ୍ଟି କରିପାରିବେ? ଯଦି ତାଙ୍କୁ ଦିଆଯିବ ପାଞ୍ଚଟି ତତ୍ତ୍ଵ, ଭୂମି ଜଳ ଅଗ୍ନି ବାୟୁ ଆକାଶ, ପାଞ୍ଚଟି ତତ୍ତ୍ଵ ଏଇଠି ରହିଛି। ଏହି ସବୁଥିରେ ଯେତେବେଳେ ବିଭିନ୍ନ ପ୍ରକାର ଆମର କଣ୍ଢେଇ ସୃଷ୍ଟି ହଉଛି ବା ସବୁକିଛି ହଉଛି, କିନ୍ତୁ ଏଭଳି ଶରୀର ସେ ସୃଷ୍ଟି କରିପାରିବେ? ଏଇ ତୃତୀୟ ସବୁ ଜିନିଷ ଏଇ ପାଞ୍ଚଟି ତତ୍ତ୍ଵରେ ଆମର ଯୋଉ ରକ୍ତ ରହୁଛି ବା ଯୋଉ ରକ୍ତରେ ସେମାନେ ତିଆରି କରିପାରୁନାହାନ୍ତି, ଅନ୍ୟ ଜଣ ରକ୍ତ ନେଇକି ସେମାନେ କରୁଛନ୍ତି, କିନ୍ତୁ ଏଇସବୁ ପାଞ୍ଚଟି ତତ୍ତ୍ଵରେ ସବୁକିଛି ସୃଷ୍ଟି ହେଇଛି। ସେ ଜ୍ଞାନ ବ୍ରହ୍ମା ପ୍ରାପ୍ତ ହେଇଛି, ବ୍ରହ୍ମା ଭଗବାନଙ୍କର। ତେଣୁ ତାଙ୍କର ଯେତେବେଳେ ରାତି ହେଇଯାଉଛି ମହାପ୍ରଭୁ ପର୍ଯ୍ୟନ୍ତ ଯେତେବେଳେ ଧ୍ୱଂସ ହେଇଯାଉଛି ସବୁକିଛି, ପୁଣି ଯେତେବେଳେ ତାଙ୍କର ଦିନ ହେଉଛି ସେ ପୁଣି ସୃଷ୍ଟି କରୁଛନ୍ତି, ପୁଣି ସୃଷ୍ଟି ଚାଲୁଛି, ପୁଣି ରାତି ହେଇଗଲେ ସବୁ ଧ୍ୱଂସ ହେଇଯାଉଛି, ପୁଣି ସକାଳ ହେଲେ ପୁଣି ସୃଷ୍ଟି ହେଉଛି। ଏଇଭଳିଆ ସୃଷ୍ଟି ସ୍ଥିତି କାଳ ଚାଲିଛି ବ୍ରହ୍ମାଙ୍କର ଚାଲିଲେ। ତେଣୁ ଭଗବାନ ବ୍ରହ୍ମା କହୁଛନ୍ତି ତମେ ତପସ୍ୟା ଦ୍ୱାରା ଏଇସବୁ ଜ୍ଞାନ ତ ପ୍ରାପ୍ତ ହେଇଛି। ତାଙ୍କ କଥା ବିଶ୍ରାମ ଦେବା ଆମର ଜ୍ୟେଷ୍ଠ କୃଷ୍ଣ ବାବୁ ସାଙ୍ଗ ଭୁବନେଶ୍ୱର କେନ୍ଦ୍ରର ଅଧ୍ୟକ୍ଷ ମହୋଦୟ ସେବା ଧ୍ରୁବ ମହାପୁର ଆସିଛନ୍ତି, ସେ ମଧ୍ୟ କିଛି କହିବେ ଆପଣମାନଙ୍କୁ, ଏବଂ ତାପରେ ଆମର ପ୍ରସାଦ ପ୍ରସାର। ଜୟ ଶ୍ରୀ ଭାଗବତମ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଅନନ୍ତ କୋଟି ବୈଷ୍ଣବ କି, ବାଇ ବହୁତ ଆନନ୍ଦ।